ଆକାଶବାଣୀ ସମ୍ବଲପୁର ଜୁହାର ଆଞ୍ଚଳିକ ଖବର ପଢୁଛନ୍ ସୁପ୍ରୀତି ମିଶ୍ର। ସପ୍ତଦଶ ବିଧାନସଭାର ମୌସୁମୀ ଅଧିବେଶନ ଆଜିଠାନୁ ମୂଲ ହେଉଛି। ସରକାର ସୁରୁଖୁର୍ତ୍ତି ଗୃହ ଚଲାବାରକେ ଲକ୍ଷ୍ୟ ରଖିଥିବା ବେଳେ ବିରୋଧୀ ଦଳମାନେ ଭିନ୍ ଭିନ୍ ବିଷୟ ଉପରେ ସରକାରଙ୍କୁ ପ୍ରଶ୍ନ କରବାର୍ ଲାଗି ରଣନୀତି ତୟାର କରିଛନ୍। ସାତଦିନିଆ ଅଧିବେଶନର ପହିଲା ଦିନେ ଆଜି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଦିବଂଗତ ଆଘର ସଦସ୍ୟମାନଙ୍କର ଉଦ୍ଦେଶ୍ୟତି ଶୋକ ପ୍ରସ୍ତାବ ଆନ୍ବେ। ତାରୁତ୍ରୁ ଗୃହ ମୁଲତବୀ ରଖବାରକେ ସ୍ଥିର କରାଯାଇଛି। ଅଧିବେଶନ ଆଇବା 25 ତାରିଖ ତକ ଚାଲବା। ଇଥି 7ଟା କାର୍ଯ୍ୟ ଦିବସ ରହିଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଜନ୍ମଦିନ ଅବସରରେ ଗଲାକାଲି ରାଜ୍ୟ ସରକାରଙ୍କ ତରଫରୁ 75 ଲାଖ ଗଛ ଯୋଗାବାରକେ ଲକ୍ଷ୍ୟ ଧାରିଜ କରାଯାଇଥିଲା। ମାତ୍ର 12 ଘଣ୍ଟା ଭିତରେ ପାଖାପାଖି 1.5 କୋଟିନୁ ଅତକା ଗଛ ଯୋଗାଇକରି ରାଜ୍ୟ ସରକାର ବିଶ୍ୱ ରେକର୍ଡ କରିଛନ୍। 14 ଲାଖନୁ ଅତକା ଗଛ ଯୋଗାଇକରି ସୁନ୍ଦରଗଡ଼ ଜିଲ୍ଲା ରାଜ୍ୟ 1 ନମ୍ବର ହୋଇଛି। ଅଭିଯାନକେ ସଫଲ କରିବାର ସହିତ ବିଶ୍ୱ ରେକର୍ଡ କରିଥିବାରୁ ଜଙ୍ଗଲ ପରିବେଶ ଆଉ ଜଳବାୟୁ ପରିବର୍ତ୍ତନ ମନ୍ତ୍ରୀ ଗଣେଶରାମ ସିଂ ଖୁଣ୍ଟିଆ ରାଜ୍ୟବାସୀଙ୍କୁ ଧନ୍ୟବାଦ ଜଣାଇଛନ୍। ପୁରୀ ଶ୍ରୀମନ୍ଦିର ଆଇବା 23 ତାରିଖ ଦିନ ଅସ୍ଥାୟୀ ରତ୍ନଭଣ୍ଡାରନୁ ମୂଲ ରତ୍ନଭଣ୍ଡାରକେ ଅଳଙ୍କାର ସ୍ଥାନାନ୍ତର କରାଯିବା। ଇତାର ସହିତ ଖୁବ୍ ଜଲ୍ଦି ପରୀକ୍ଷାମୂଳକ ଭାବେ ଧାଡ଼ି ଦର୍ଶନ ବ୍ୟବସ୍ଥା ବିଲ୍ ମୂଲ ହେବା ବୋଲି ଆଇନ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ ସୂଚନା ଦେଇଛନ୍। ଗଲାକାଲି ହୋଇଥିବା ଶ୍ରୀମନ୍ଦିର ରତ୍ନଭଣ୍ଡାର ଉପକମିଟିର ବୈଠକ ବାବଦେ ସୂଚନା ଦେଇକରି ଶ୍ରୀ ହରିଚନ୍ଦନ କହିଛନ୍, ଭିତର ଆଉ ବାହାର ଦୁଇ ରତ୍ନଭଣ୍ଡାର ମରାମତି କାମ ଶେଷ ହୋଇଛି। ଅଳଙ୍କାର ସ୍ଥାନାନ୍ତର ଲାଗି 23 ତାରିଖ ଦିନ ସର୍ବସାଧାରଣ ଦର୍ଶନ ବନ୍ଦ ରହିବା ହେଲେ ନୀତିକାନ୍ତି ଉପରେ କେନ୍ସି ପ୍ରଭାବ ନାହିଁ ପଡ଼େ। ରାଜ୍ୟ ସରକାର ମୁଖ୍ୟମନ୍ତ୍ରୀ ବସ୍ ସେବା ଯୋଜନା ଜରିଏ ସରକାରୀ ବିଦ୍ୟାଳୟମାନଙ୍କର ଛାତ୍ରଛାତ୍ରୀମାନଙ୍କୁ ମାହାଲିଆ ଯାତ୍ରା ସେବା ଯୋଗାଇ ଦେବାରକେ ଘୋଷଣା କରିଛନ୍। ଇ ସେବା 1ରୁ 12 ଶ୍ରେଣୀର ଛାତ୍ରଛାତ୍ରୀ ଲାଭ ପାଇପାରିବେ। ଇ ବାବଦେ ବିଦ୍ୟାଳୟ ଆଉ ଗଣଶିକ୍ଷା ବିଭାଗ ତରଫରୁ ଦିଆଯାଇଥିବା ପ୍ରସ୍ତାବକେ ସରକାର ଅନୁମୋଦନ କରିଛନ୍। ରାଜ୍ୟର ସବୁ ବିଦ୍ୟାଳୟକେ ଯେନ୍ତା ଇ ସେବା ପହଞ୍ଚି ପାର୍ବା ସେଥିଲାଗି ବିଭାଗ ତରଫରୁ ଯୋଜନା ତିଆରି କରାଯାଇଛି। ଭାରତୀୟ ସଡ଼କ କଂଗ୍ରେସ ଆଇଆର୍ସିର 84 ନମ୍ବର ବାର୍ଷିକ ଅଧିବେଶନ ଆଇବା 7 ନଭେମ୍ବର-10 ତାରିଖ ତକ ଭୁବନେଶ୍ୱରନ ହେବା। ଇ ସମ୍ମିଳନୀ 6 ନମ୍ବର ଥର ଲାଗି ଓଡ଼ିଶାନ ହେବାରକେ ଯାଉଛି। ଇତାକେ ନେଇକରି ମୁଖ୍ୟ ଶାସନ ସଚିବ ମନୋଜ ଆହୁଜାଙ୍କ ଅଧ୍ୟକ୍ଷତାତି ଗଲାକାଲି ଆଇଆର୍ସିର ରାଜ୍ୟ ପରାମର୍ଶ କମିଟିର ପହିଲା ପ୍ରସ୍ତୁତି ବୈଠକ ହୋଇଯାଇଛି। ସମ୍ମିଳନୀକେ ଶୃଙ୍ଖଳିତ ଭାବେ ଶେଷ କରିବା ଲାଗି ବୈଠକଟି ଶ୍ରୀ ଆହୁଜା ଜୋର୍ ଦେଇଛନ୍। ସେବା ଆଉ ସୁଶାସନ ଆର୍ ଜନସେବା ଆଉ ସୁଶାସନ ମନ୍ତ୍ରଥି ପରିଚାଳିତ ହୋଇକରି କେନ୍ଦ୍ର ସରକାର ସାଧାରଣ ଲୋକଙ୍କର କଲ୍ୟାଣ ଲାଗି ଭିନ୍ ଭିନ୍ ପଦକ୍ଷେପ ନେଉଛନ୍। ସରକାର ଦେଶର ଚାଷୀମାନଙ୍କର ଲାଭ ଲାଗି ଭିନ୍ ଭିନ୍ ଉନ୍ନୟନମୂଳକ ଯୋଜନା ଆଣିଛନ୍ ବୋଲି ସ୍ୱାଧୀନତା ଦିବସ ସମାରୋହଟି ପ୍ରଧାନମନ୍ତ୍ରୀ କହିଥିଲେ।
ଭାରତ ଆପଣେ କିସାନ ଆପଣେ ପଶୁପାଳକ ଆପଣେ ମଛୁଆରକେ ସମ୍ବନ୍ଧ ମେ କଭି ଭି କୋଇ ସମଝୋତା ନହିଁ ସ୍ୱୀକାର କରେଗା।
ଭାରତ ଆଜି ସାରା ପୃଥିବୀର ଫଲ ପନିପରିବା ଆଉ ମସଲା ଉତ୍ପାଦନ ଥି ଆଗଧାଡ଼ିର ଦେଶ ହୋଇପାରିଛି। ରାଷ୍ଟ୍ରୀୟ ଗୋକୁଲ ମିଶନ ବାଗିର ଯୋଜନା ଲାଗି ଭାରତ ପୃଥିବୀର ସବୁନୁ ବଡ଼ ଗୁରସ ଉତ୍ପାଦନକାରୀ ଦେଶର ମାନ୍ୟତା ବିଲ୍ ପାଇଛି। ସେନ୍ତା ପିଏମ୍ ମତ୍ସ୍ୟ ସମ୍ପଦ ଯୋଜନା ଜରିଏ ମାଛ ଚାଷକେ ଆଧୁନିକୀକରଣ କରାଯାଇପାରିଛି। ଏହାଦେ ଦେଶେ ମାଛ ରପ୍ତାନୀ 20 ବିଲିୟନ୍ ଡଲାର ପାର କରିଛି। ଜିଏସ୍ଟି ପରିଷଦ ବୈଠକଟି ପ୍ରଧାନମନ୍ତ୍ରୀଙ୍କ ଦୃଷ୍ଟିକୋଣ ଆଧାରରେ ଜିଏସ୍ଟି ସଂସ୍କାର ନିଷ୍ପତ୍ତି ନିଆଯାଇଛି। ଲୋକଙ୍କର ଜୀବନକେ ସରଳ ଆଉ ସହଜ କରବାର ଲାଗି ବହୁତଟେ କ୍ଷେତ୍ରଟି ଟିକସ କମ୍ କରବାରକେ ଧାରିଜ କରାଯାଇଛି। ଅଣପାରମ୍ପରିକ ଶକ୍ତି କ୍ଷେତ୍ରଟି ଜିଏସ୍ଟି ଦର 12%ରୁ 5%କେ କମ୍ କରାଯାଇଛି। ସ୍ୱଚ୍ଛ ଶକ୍ତି ବିଦ୍ୟୁତ୍ ଶକ୍ତିକେ ଅତକା ସୁବିଧାଜନକ କରବାର ଲାଗି ଜିଏସ୍ଟି ଦର କମ୍ କରାଯାଇଛି। ଏଥିଲାଗି ଛତ୍ ଉପରେ ସୌରଶକ୍ତି ବ୍ୟବସ୍ଥା, ସୌର ପମ୍ପ, ଶିଳ୍ପ ଆଧାରିତ ଯନ୍ତ୍ରପାତି, ସବୁଜ ଶକ୍ତି ପ୍ରକ୍ରିୟାକରଣ କ୍ଷେତ୍ରଥି ଲାଭ ମିଳିପାରବା। ଟ୍ରାଫିକ୍ ନିୟମ ନାଇଁ ମାନୁଥିବା ଗାଡ଼ି ଚାଳକମାନଙ୍କ ଉପରେ ଯେନ୍ ଚାଲାଣ କଟାଯାଇଥିଲା ସେ ବାବଦେ ଜରିମାନା ଆଦାୟ ନାହିଁ ହୋଇପାରି। ବାକି ଥିବା ଜରିମାନା ଆଦାୟ ଲାଗି ରାଜ୍ୟ ସରକାର ଏକକାଳୀନ ସମାଧାନ ଓଟିଏସ୍ ଘୋଷଣା କରିଛନ୍। ପରିବହନ ବିଭାଗ ତରଫ ମିଳିଥିବା ସୂଚନା ଅନୁସାରେ ଇ ଓଟିଏସ୍ ସେବା ଆଇବା 6 ମାସ ତକ ଲାଗୁ ହେବା। ଇଥି ଜରିମାନା ଉପରେ 50% ଛାଡ଼ କରାଯାଇଛି। ସବୁନୁ ଅତକା ଜରିମାନା ବାବଦେ 5,000 ଟଙ୍କା ରଖାଯାଇଛି। ନୂଆପଡ଼ା ଜିଲ୍ଲା ଖଡ଼ିଆଲ ବିଜ୍ଞପିତ ଅଞ୍ଚଳ ପରିଷଦ ତରଫ ସେବା ପକ୍ଷ ପାଳନ ଅବସରରେ ଗଲାକାଲି ପ୍ରଧାନମନ୍ତ୍ରୀ ଆବାସ ଯୋଜନାର କାର୍ଯ୍ୟାଦେଶ ଆଉ ରାସନ କାର୍ଡ ବଣ୍ଟାଯାଇଛି। କାର୍ଯ୍ୟକ୍ରମଟି ପରିଷଦ ଅଧ୍ୟକ୍ଷ ଉଜ୍ଜଳ ଗୁପ୍ତା ମୁଖ୍ୟ ଅତିଥି ଭାବେ ଯୋଗଦେଇକରି କାର୍ଯ୍ୟାଦେଶ ବାଣ୍ଟବାର ସହିତ କେନ୍ଦ୍ର ଆଉ ରାଜ୍ୟ ସରକାରଙ୍କ ସବୁ ଯୋଜନା ଲୋକଙ୍କ ପାଖେ କେନ୍ଦା ପହଞ୍ଚି ପାର୍ବା ସେଥିଲାଗି ଜୋର୍ ଦେଇଛନ୍। ଏହି ଅବସରରେ 198ଟା ଆବାସ ଗୃହର କାର୍ଯ୍ୟାଦେଶ ଆଉ 50ଟା ରାସନ କାର୍ଡ ବଣ୍ଟାଯାଇଥିଲା। ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ସୂଚନା ଅନୁସାରେ ଏବେ 24 ଘଣ୍ଟା ଭିତରେ ରାଜ୍ୟର କେତେଟା ଜାଗାର ଘଡ଼ଘଡ଼ି ସହିତ ବର୍ଷା ହୋଇପାରେ। ଏହି ସମୟଟି ସୁନ୍ଦରଗଡ଼ ସହିତ ରାଜ୍ୟର 14ଟା ଜିଲ୍ଲାକେ ଘଡ଼ଘଡ଼ି ଆଉ ବିଜୁଳି ମାରିପାରେ ବୋଲି ପାଣିପାଗ କେନ୍ଦ୍ର ତରଫରୁ ସତର୍କ ସୂଚନା ଜାରି କରାଯାଇଛି। ସେଆଡ଼େ ହୀରାକୁଦ ଜଳଭଣ୍ଡାର ଆଜି 4ଟା ଗେଟ୍ ଦେଇକରି ପାଣି ଛଡ଼ାଯାଉଛି। ଏଚ୍ନିଡ୍ ଆଞ୍ଚଳିକ ଖବର ଇନ ଶେଷ ହେଲା। ଆରବେଳର ଆଞ୍ଚଳିକ ଖବର ଶୁଣିପାରିବେ ରାତି 7:02।